ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମହିଳାମାନଙ୍କ ନେତୃତ୍ୱ ଦେଶର ବିକାଶକୁ ଅଧିକ କ୍ରିୟାଶୀଳ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀ ଆଜି ତା'ର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସିଏମ୍ ଟ୍ରଫି 2025 ଫାଇନାଲ୍ ମ୍ୟାଚ୍ରେ ଭୁବନେଶ୍ୱର ଏଫ୍ସି ବିଜୟୀ। ଏବଂ ଯିଏ ଆମକୁ ସ୍ଥାୟୀତ୍ୱ ଦେଉଛି ତା'ର ସ୍ଥାୟୀ ସୁରକ୍ଷା କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ବିକଶିତ ଭାରତର ଯାତ୍ରାରେ ମହିଳାମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସେ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ମହିଳାମାନଙ୍କ ନେତୃତ୍ୱରେ ବିକାଶ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 11 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦି କହିଛନ୍ତି ବିଜ୍ଞାନ, ଶିକ୍ଷା, କ୍ରୀଡ଼ା, ଷ୍ଟାର୍ଟଅପ୍ ଏବଂ ସଶସ୍ତ ବାହିନୀ ସମେତ ସମସ୍ତ କ୍ଷେତ୍ରରେ ମହିଳାମାନେ ଉତ୍କର୍ଷ ପ୍ରଦର୍ଶନ କରୁଛନ୍ତି ଏବଂ ଲୋକମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାର ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କ ନେତୃତ୍ୱରେ ବିକାଶକୁ ଆଗକୁ ନିଆଯାଇପାରିଛି। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ 11 କୋଟିରୁ ଉର୍ଦ୍ଧ୍ୱ ସୁଲଭ ଶୌଚାଳୟ ନିର୍ମାଣ କରାଯାଇଛି, ଯାହା ମହିଳାମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମ୍ମାନକୁ ବୃଦ୍ଧି କରିଛି। ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ତୃଣମୂଳ ସ୍ତରରେ ସଶକ୍ତିକରଣ ହୋଇଛି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ 2024 ସୁଦ୍ଧା 32 କୋଟି ପରିବାରକୁ ଏଲ୍ପିଜି ସଂଯୋଗୀକରଣ ଦ୍ୱିଗୁଣିତ କରାଯାଇଛି। ମହିଳାମାନଙ୍କୁ ସ୍ୱଚ୍ଛ ଓ ଧୂଆଁମୁକ୍ତ ରୋଷେଇ ଘର ସୁନିଶ୍ଚିତ କରାଯାଇପାରିଛି। ମୁଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ହେବାରେ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହିଳାମାନଙ୍କ ଘର ଯୋଗାଇବା ସହ ସେମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିଛି ବୋଲି ଶ୍ରୀ ମୋଦି କହିଛନ୍ତି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଏହା ଏକ ଜାତୀୟ ଆନ୍ଦୋଳନ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାର ଗତ 1 ବର୍ଷ ମଧ୍ୟରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାସହ ଆସନ୍ତା 13 ତାରିଖ ଶୁକ୍ରବାର ଦିନ କଟକ ତଳ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ନାରୀଶକ୍ତି ମେଳା ସଭାସ୍ଥଳୀକୁ ପରିଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।
ପ୍ରତ୍ୟେକ ଜିଲ୍ଲାରେ ଯେହେତୁ ମହିଳା ସମାବେଶ ହେବ ତ ଏଠି 8,000-10,000 ଲୋକଙ୍କ ବ୍ୟବସ୍ଥା କରିବେ। କଟକରେ ମୁଖ୍ୟମନ୍ତ୍ରୀ ଆଟେଣ୍ଡ କରିବେ, ଆମେ ମାନେ ଆଟେଣ୍ଡ କରିବୁ। ତାପରେ 7 ଦିନ କାର୍ଯ୍ୟକ୍ରମ ବାଲିଯାତ୍ରା ପଡ଼ିଆରେ ଯୋଉ ପଲ୍ଲିଶ୍ରୀ ମେଳା ଆଉ ସବୁ ଚାଲିବ ସେଟା 7 ଦିନ ପର୍ଯ୍ୟନ୍ତ ଚାଲିବ। 13 ତାରିଖରେ ମହିଳା ସମାବେଶ ହେବ, 17 ତାରିଖରେ ବଲାଙ୍ଗୀରରେ କୃଷି ସମାବେଶ ହେବ, 18 ତାରିଖରେ ଆପଣଙ୍କ ବାରିପଦାରେ ଆଦିବାସୀ ସମାବେଶ ଅଛି, 21 ତାରିଖରେ ଯୁବ ସମାବେଶ ହେବ ବରହମପୁରରେ, ବଡ଼ ଆକାରରେ 20 ତାରିଖରେ ଭୁବନେଶ୍ୱରରେ ଯୋଉ ସମାବେଶ ହେବ ପ୍ରଧାନମନ୍ତ୍ରୀ ସେଥିରେ ଉପସ୍ଥିତ ହେବେ।
ଆକାଶବାଣୀ ଆଜି ତା'ର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1936 ଆଜିର ଦିନରେ ଭାରତୀୟ ପ୍ରସାରଣ ସେବାର ନାମ ପରିବର୍ତ୍ତନ କରାଯାଇ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ଭାରତ ସ୍ୱାଧୀନ ହେବା ପରେ 1956 ଅଲ୍ ଇଣ୍ଡିଆ ରେଡିଓର ଅନ୍ୟ ନାମ ଆକାଶବାଣୀ ନାମରେ ସ୍ୱୀକୃତି ମିଳିଥିଲା। ଆକାଶବାଣୀର 591ଟି ଷ୍ଟେସନ ଜରିଆରେ ଦେଶର 98% ସ୍ଥାନରେ ପହଞ୍ଚିପାରୁଛି। ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ 23ଟି ଭାଷା ଏବଂ 146ଟି ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରଖିଛି। ଆକାଶବାଣୀ ସମ୍ବାଦ ବିଭାଗ ସମ୍ବାଦ ପ୍ରସାରଣ ସହିତ ସମ୍ବାଦଭିତ୍ତିକ ନିରପେକ୍ଷ ସମ୍ବାଦ ପରିବେଷଣ କରାଯାଇ ଦେଶ ବିଦେଶରେ ଲୋକମାନଙ୍କର ଆସ୍ଥାଭାଜନ ହୋଇପାରିଛି। ପୁରୀ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତା ଏଆଇ ଦ୍ୱାରା ଭିଡ଼ ନିୟନ୍ତ୍ରଣ କରାଯିବ ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି। ସ୍ନାନ ପୂର୍ଣ୍ଣିମା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। 70 ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ 4 ଆରକ୍ଷୀ ଅଧୀକ୍ଷକ, 450 ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ 34 ପ୍ଲାଟୁନ୍ ଓ ବାହାରେ 24 ପ୍ଲାଟୁନ୍ ପୁଲିସ ଫୋର୍ସ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି 7 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ 45କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା 12 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 33 ରହିଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ, ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ଅଧିକ ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସ ବାର୍ତ୍ତା ରହିଛି, ଆଶ୍ଚର୍ଯ୍ୟ ଯିଏ ଆମକୁ ସ୍ଥାୟିତ୍ୱ ଦେଉଛି ତା'ର ସ୍ଥାୟୀ ସୁରକ୍ଷା କରିବା। ପୃଥିବୀପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ଭଦ୍ରକ ଜିଲ୍ଲା କୃଷି ବିଭାଗ ଓ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ନେଇ ଏହି କୃଷି ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ବରିଷ୍ଠ କୃଷି ଅଧିକାରୀ, କୃଷି ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇ କୃଷି କ୍ଷେତ୍ରରୁ ଲାଭ ଉଠାଇବା, ଉନ୍ନତ ପ୍ରଣାଳୀରେ ଚାଷ କରି ଜୀବିକା ଉପାର୍ଜନ କରିବା, ବନୀକରଣ, ଚାରାରୋପଣ ଉପରେ ଆଲୋଚନା କରିଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ରଙ୍ଗର ବାଘୁଣୀ ମୌସୁମୀ 2 ଶାବକ ଜନ୍ମ ନେଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଶାବକ 2 28 ବି ଖୁଆଡ଼ ମଧ୍ୟରେ ଗତକାଲି ରାତିରେ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ କହିଛନ୍ତି। ମା ଓ ଛୁଆ ଶାବକଙ୍କୁ ସମ୍ପୂର୍ଣ୍ଣ ନିରୀକ୍ଷଣ ମଧ୍ୟରେ ରଖାଯାଇଛି। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା 29 ବୃଦ୍ଧି ପାଇଛି। ଢେଙ୍କାନାଳ ଜିଲ୍ଲାର ବନ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ବନ୍ଧୁକ ଚାଳନା ତାଲିମ ପ୍ରଦାନ କରାଯିବ। ଆସନ୍ତା ମାସରେ ପୁଲିସ ବିଭାଗର ସହାୟତାରେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ରେଞ୍ଜରମାନଙ୍କୁ ବନ୍ଧୁକ ସୁରକ୍ଷା, ବନ୍ଧୁକ ପରିଚାଳନା ଉପରେ ତାଲିମ ଦିଆଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଗଜପତି ଜିଲ୍ଲାରେ ଚାଷୀଙ୍କ ଜମିପଟ୍ଟା ସଂକ୍ରାନ୍ତୀୟ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାର କ୍ଷୁଦ୍ର ଚାଷୀମାନଙ୍କ ଜମିପଟ୍ଟାର ସଂଶୋଧନ, ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ, ମୃତ୍ୟୁ ପ୍ରମାଣପତ୍ର ଆଦି ସଂଲଗ୍ନ ଆବେଦନପତ୍ର ରାଜସ୍ୱ ବିଭାଗ ନିକଟରେ ଦାଖଲ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ ନିରୀକ୍ଷକ, ଅମିନ ଓ ଅନ୍ୟ କର୍ମଚାରୀମାନେ ପ୍ରତି ଗ୍ରାମକୁ ଯାଇ ବୈଠକ ମାଧ୍ୟମରେ ଚାଷୀମାନଙ୍କ କାଗଜପତ୍ରର ସଂଶୋଧନ କରୁଛନ୍ତି। ଗଜପତି ଜିଲ୍ଲା ମୋହନାସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକର 9 ମହିଳା ଗୋଷ୍ଠୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ କେଶରୀ ଗ୍ରୁପ୍ ପ୍ରଥମ ସ୍ଥାନ ଏବଂ ମୋହନ ଗ୍ରୁପ୍ ଦ୍ୱିତୀୟ ସ୍ଥାନରେ ରହି ବିଜୟୀ ହୋଇଥିଲେ। ଭଦ୍ରକ ଜିଲ୍ଲା ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକମାନେ ଯୋଗଦେଇ କାବ୍ୟ, କବିତା, ଗଳ୍ପ ଓ ସାହିତ୍ୟ ମାଧ୍ୟମରେ ସମାଜ ପରିବର୍ତ୍ତନର ନୂତନ ଦିଗ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ 15 କମ୍ ଆନ୍ତଃ ଜିଲ୍ଲା ଫୁଟବଲ ଚମ୍ପିୟନସିପ୍ର ଫାଇନାଲ୍ ମ୍ୟାଚ୍ ଭୁବନେଶ୍ୱର ଏଫ୍ସି ଓ ବରଗଡ଼ ଏଫ୍ସି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସିଏମ୍ ଟ୍ରଫି 2025 ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ଏଫ୍ସି ବରଗଡ଼ ଏଫ୍ସିକୁ 16-0 ଗୋଲ୍ରେ ପରାସ୍ତ କରି ବିଜୟ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ମହିଳାଙ୍କ ନେତୃତ୍ୱ ଦେଶର ବିକାଶକୁ ଅଧିକ କ୍ରିୟାଶୀଳ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀ ଆଜି ତା'ର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସିଏମ୍ ଟ୍ରଫି 2025 ଫାଇନାଲ୍ ମ୍ୟାଚ୍ରେ ଭୁବନେଶ୍ୱର ଏଫ୍ସି ବିଜୟୀ। ଏବଂ ଯିଏ ଆମକୁ ସ୍ଥାୟିତ୍ୱ ଦେଉଛି ତା'ର ସ୍ଥାୟୀ ସୁରକ୍ଷା କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।